मीना सीखी गना आग पढ़ी बार सब बाग मीना को जहाँ पचार ता पाके सब उतर पढ़ी पढ़ा कठिन मीना करे समाधान पढ़ी पढ़ा मीना बुद्धि मती चपल जीवन को करे सरल
नमस्कार संगमने अरे नाना बस रे बसिनी मु तो मीनार स्कूल बाहर छिड़ा है कौन कहल कहीं अरे भाई आज मीना आउता क्लास रो पिला बने दीदी को सांगरे गंगापुर स्कूल को जाउछंती ना बस रे बसिकी कौन कहल कौथी पाई अरे आज गंगापुर आ मीनार स्कूल भितरे खेलकूद प्रतियोगिता अछि ना चलो चलो जल्दी जीवा नहले बस पुनि चली जीवो
सब पिला आसी गले
हां दीदी
चलंतु ड्राइवर भाई बस चलंतु
बस चलंतु चोरी चलंतु
नियो भाई बस तो चलिला खेल कूद प्रतियोगिता रे मीनार संग मिली 100 मीटर दौड़ प्रतियोगिता रे भाग नेबा को जाउची लागुची मीना सेई विषय रे मिली संगे कथाबार्ता होउची
देखिबु मिली एई दौड़ रे तू ही जितिबु
सत्ते रे मीना
हां मिली आमो स्कूल रा आ कोनो से झियो तोटु जोरे दौड़ी परिबेनी तू खाली दौड़ा आरंभ हैला मात्रे आ टिक्के जोरे दौड़िबू
आहुरी जोरे मु बुझे पालिनी मीना
पासा भाई मते थरे कहुथिले जे दौड़ आरंभ हैला मात्रे पूरा दम लगे खूब जोरे दौड़ंती
तो देखिबो मीना मु भी पासा भाई को बळे दौड़ आरंभ हैला मात्रे खूब जोरे दौड़िबी
जोरे दौड़िबी समस्त को पछरे छाड़िबी
आउ एई भली बाबरे हसी हसी खेली खेली मीनार बस जाई पहुंची गला गंगापुर
चलो पिला माने गंगापुर स्कूल आसी गला पिला माने तमे माने शीघ्र मुह हाथ धोई दियो मिली तू मुह हाथ धोई सीधा पड़िया को चली जीवु तो प्रतियोगिता शीघ्र आरंभ हो जीवो
हां दीदी चल मीना
ठीक अछि मिली चल हे देख सामना रे नळकूप अछि सेठी के जे मुह हाथ धोई नबा
मुह हाथ धोई नबा
मीना ए नळकुआ रे त पाणी आसुनी एबे कोण करिबा
जियो मानक 100 मीटर दौड़ प्रतियोगिता आरंभ होबा को जाउची विजेतांकु गंगापुर गांर सरपंच तांको निज हाथ रे पुरस्कार प्रदान करिवे सब प्रतियोगी मानक अनुरोध सेबा शीघ्र पडिया को आसी निज निज स्थान ग्रहण करनियंतु
ओहो प्रतियोगिता त आरंभ हे जिबा मीना इत्ते खरा इत्ते गरम मते त भारी जोरे सोसो लागुची
तू चिंता करनी मिली तू पड़िया को जा मु दौड़ के चाहिए तो पे पानी नहीं क्या सोची
ए पानी नहीं क्या सोची मु भी दौड़ी जाऊची
मीना स्कूल टा सारा खोजिला हेले ताको कोठी भी टोपे पानी मिलिलानी
ओहो ए नळकूप भी सुखिला पड़ीची एबे कोन करबी मिली को तो जोर सोसो लागुची अच्छा ए पिला को पचारे सुनो एटे कोठी पीबा पानी मिलिबो
नाही आमो स्कूल रे तमको कोठी भी पीवा पानी मिलिवनी
किंतु तमन को जते बले सोसो लागे तमने कोन करो
पानी पीबो को निजे निजे घर को दौड़ू आउ कोनटा करिवू
अरे एमितरी तो तम पाठ पढ़ा रे बहुत खेती होतबो
हां हुए किंतु आमे बा एथिरे कोन करि परिवू
हां पिलाटे भी ठीक कहिला सेमाने बा करिवे कोन अरे स्कूल ले तो पीवा पानी दूर कथा मुहा तो धोया को भी पानी नाही अरे मीना एमती दौड़ी दौड़ी कुआ जाऊ ओहो से तो स्कूल रो पड़िया आड़ को जाऊ
बाधा दौड़ परे एबे परवर्ती प्रतियोगिता हला झियो मानकर 100 मीटर दौड़ भाग नउथवा प्रतियोगी माने हेले सीमा रजनी कुसुम
मिली मिली
पानी मिलला मीना
नहीं मिली सब जगह खोजिले हेले कोठी मिलला नी पानी
ମତେ ତ ଖୁବ ଜୋରେ ଶୋଷ ଲାଗୁଛି ମିନା।
ହେଇ ଦେଖ ମିଲି, ମାଠିଆ ନିଶ୍ଚୟ ସେଥିରେ ପାଣି ଥିବ।
ସେଥିରେ ବି ପାଣି ନାହିଁ ମିନା, ମୁଁ ଯାଇଥିଲି ସେଠିକି। ହେଲେ
ମିଲି, ମିଲି, ମିଲି କୋଠି ଅଛ?
ମୁଁ ଯାଉଛି ମିନା।
ମନେ ଅଛି ନା ମିଲି, ଜୋରେ ଦୌଡ଼ିବୁ।
ହଁ ମିନା, ଜୋରେ ଦୌଡ଼ିବି।
ଆଉ ଆରମ୍ଭ ହେଇଗଲା ଦୌଡ଼। ସମସ୍ତଙ୍କ ଆଗରେ ଅଛି ଗଙ୍ଗାପୁର ସ୍କୁଲର ରଜନୀ, ରଜନୀର ପଛରେ ମିଲି, ମିଲି ପଛରେ ସୀମା। ମିଲି ଆହୁରି ଜୋରରେ ଦୌଡ଼ି ସମସ୍ତଙ୍କ ଆଗକୁ ଚାଲି ଆସିଛି। ଲାଗୁଛି ଏ ପ୍ରତିଯୋଗିତା ମିଲି ହିଁ ଜିତିବ। ହେଲେ ମିଲି ତ ଥକି ଯାଇ ଅଟକି ଯାଇଛି, ଆଉ ଏଇ ଦୌଡ଼ ଗଙ୍ଗାପୁର ରଜନୀ ଜିତି ଯାଇଛି। ଇଏ କଣ, ମିଲି ତ ବେହୋସ ହେଇ ପଡିଗଲା।
ମିଲି, ମିଲି, ଦିଦି ଦେଖନ୍ତୁ ନା ମିଲିର କଣ ହେଲା।
ମିଲି, ମିଲି,
ପାଣି, ପାଣି।
ମିନା ତୁ ଶୀଘ୍ର ପାଣି ନେଇକି ଆସେ।
ଦିଦି ଏ ସ୍କୁଲରେ ତ କୋଉଠି ବି ପାଣି ନାହିଁ, ମୁଁ ସବୁଠି ଦେଖି ସାରିଲିଣି, ନଳକୂପରେ ବି ପାଣି ନାହିଁ।
ଗୋଟେ କାମ କର ମିନା, ଦୌଡ଼ିକି ଯା, ପାଖରେ କାହା ଘରୁ ପିଇବା ପାଣି ନେଇକି ଆସ।
ହଁ ଦିଦି।
ମିନା ଦୌଡ଼ି ଯାଇ ପାଖରେ ଥିବା ଗୋଟେ ଘରୁ ପିଇବା ପାଣି ନେଇ ଆସିଲା। ଆଉ ସେତେବେଳକୁ ଗଙ୍ଗାପୁରର ନର୍ସ ଦିଦି ବି ସ୍କୁଲ ପଡ଼ିଆରେ ପହଞ୍ଚି ଯାଇଥିଲେ। ଗଙ୍ଗାପୁରର ସରପଞ୍ଚ ଆଜ୍ଞା ବି ମିଲି ପାଖରେ ଛିଡ଼ା ହୋଇଥିଲେ। ମିଲି ତା ଆଖି ଖୋଲି ଟିଚର ଦିଦିଙ୍କୁ କହିଲା,
ଦିଦି
ନେ ପାଣି ପିଇନେ। ମିଲି
ମୁଁ ହାରିଗଲି ଦିଦି।
କିଛି କଥା ନାହିଁ ମିଲି, ଖେଳରେ ତ ହାର ଜିତ ଲାଗି ରହିଥାଏ। ତୁ ପଡ଼ିଯାଇ ନଥିଲେ ନିଶ୍ଚୟ ଜିତିଥାନ୍ତୁ। ନର୍ସ ଦିଦି, ମିଲି ଏମିତି ହଠାତ୍?
ମିଲି ଶରୀରରେ ପାଣିର ମାତ୍ରା କମିଯାଇଥିଲା।
ହଁ ଦିଦି, ମିଲିକୁ ଖୁବ ଜୋରେ ଶୋଷ ଲାଗୁଥିଲା।
ସରପଞ୍ଚ ଆଜ୍ଞା, ଗଙ୍ଗାପୁର ସ୍କୁଲରେ ପାଣିର ସୁବିଧା ହିଁ ନାହିଁ। ଆପଣ ତ ଜାଣିଥିବେ ପ୍ରତ୍ୟେକ ସ୍କୁଲରେ ପାଣିର ସୁବିଧା କେତେ ଜରୁରୀ ଅଟେ। ଯଦି ପାଣି ନଥିବ ତାହେଲେ ପିଲାମାନେ ପିଇବେ କଣ? ଆଉ ଖାଇବା ଆଗରୁ ମୁହଁ ହାତ କୋଉଥିରେ ଧୋଇବେ?
କୋଉଥିରେ ଧୋଇବେ? ଶୋଷରେ କାନ୍ଦିବେ?
ଆଜି ମୁଁ ମୋର ଭୁଲ ବୁଝିପାରିଛି ଦିଦି, କିନ୍ତୁ ଆପଣ ଚିନ୍ତା କରନ୍ତୁନି, ମୁଁ ଗ୍ରାମ ଶିକ୍ଷା ସମିତି ତରଫରୁ ଏହି ସମସ୍ୟା ବ୍ଲକ ଇଞ୍ଜିନିୟରଙ୍କ ପାଖରେ ରଖିବି। ଆଉ ମୋର ପୁରା ବିଶ୍ୱାସ ଅଛି ଶୀଘ୍ର ଆମ ସ୍କୁଲରେ ପାଣିର ବନ୍ଦୋବସ୍ତ ହେଇପାରିବ।
ଦିଦି ଏଇ ଦେଖନ୍ତୁ, ମନୁ ଦୌଡ଼ି ଦୌଡ଼ି ଆମ ଆଡ଼କୁ ଆସୁଛି।
ଦିଦି, ଦିଦି
କଣ ହେଲା ମନୁ?
ଶୀଘ୍ର ଆସନ୍ତୁ ଦିଦି। ଦିଦି ସୁନୀଲ, ସୁନୀଲ ଅଚେତ ହେଇ ପଡିବ।
ସୁନୀଲକୁ କଣ ହେଲା?
ସୁନୀଲ ପୁଅ ମାନଙ୍କ 100 meter ଦୌଡ଼ରେ ଗଙ୍ଗାପୁରର କିଶନକୁ ହରାଇ ଦେଇଛି। ମତେ ତ ଡର ଲାଗୁଛି ଯେ ସୁନୀଲ ଖୁସିରେ ଅଚେତ ହେଇ ପଡିବ।
ଗଙ୍ଗାପୁର ଗାଁର ସରପଞ୍ଚ ଆଜ୍ଞା ମିନାର ଦିଦିଙ୍କ କଥାକୁ ବହୁତ ଗୁରୁତ୍ୱ ଦେଲେ, ଆଉ ବ୍ଲକ ଇଞ୍ଜିନିୟରଙ୍କ ସାମ୍ନାରେ ପାଣିର ସମସ୍ୟାକୁ ରଖିଲେ। ଆଉ ଜାଣିଛ ତା ଫଳ କଣ ହେଲା? ଏବେ ଗଙ୍ଗାପୁର ସ୍କୁଲରେ ପିଇବା ପାଇଁ ଆଉ ମୁହଁ ହାତ ଧୋଇବାକୁ ପ୍ରଚୁର ପାଣି ଅଛି। ଏବେ ଦେଖିବା ମିନା ଆଉ ମିଠୁ କେମିତି କବିତା ତିଆରି କରିଛନ୍ତି।
ଛୋଟିଆ କଥାଟି ନୁହେଁ କୋଉ ଆଇମା କାହାଣୀ,
ପିଇବାକୁ ହାତ ଧୋଇବାକୁ ସ୍କୁଲରେ ଦରକାର ପାଣି।
ଆରେ ବାଃ, କେତେ ବଢିଆ କବିତା ଲେଖିଛନ୍ତି ମିନା ଆଉ ମିଠୁ। ଏବେ ଆସ ଶୁଣିବା ଗୋଟେ ମଜାଦାର ଗୀତ।
ରଖିଲା ନଳ ଖୋଲା, ଚାଲିଛି ଭାରି ହାଲ୍ଲା ପାଲ୍ଲା। ଆରେ କିଏ ରଖିଲା ନଳ ଖୋଲା, ଚାଲିଛି ଭାରି ହାଲ୍ଲା ପାଲ୍ଲା। ଟିପ୍ 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 ପଡୁଛି ପାଣି, ବନ୍ଦ କର ପାଣି ନଷ୍ଟ କରନି, ଜଲ୍ଦି ନଳ ବନ୍ଦ କର, ପାଣି ଝରିବା ବନ୍ଦ କର। ବହୁତ ମୂଲ୍ୟ ଆମ ଏ ପାଣି, ଜାଣି ଶୁଣି ତାକୁ ନଷ୍ଟ କରନି, ଆରେ ଜାଣି ଶୁଣି ତାକୁ ନଷ୍ଟ କରନି। ସ୍କୁଲ ହେଉ କି ଘର ହେଉ, ଏଇ କଥାକୁ ଭୁଲିବ ନାହିଁ। କେବେ କରିବା ନାହିଁ,
ଜୀବନର ଅନ୍ୟ ନାମ ସିଏ।
ଜଲ୍ଦି ନଳ ବନ୍ଦ କର, ପାଣି ଝରିବା ବନ୍ଦ କର। ପାଣିର ତ ଏଇ କାହାଣୀ।
ତାକୁ ନଷ୍ଟ ଆମେ କରିବା ନାହିଁ, ତାକୁ ନଷ୍ଟ ଆମେ କରିବା ନାହିଁ। ରଙ୍ଗ ତାର କିଛି ନ ଥାଏ, ଶେଷ ବେଳେ ଜୀବନ ବଞ୍ଚାଏ।
ଭାଇ ବାହ, ଗୀତ ତ ବହୁତ ବଢିଆ ଥିଲା। ଏବେ ଆସ ଯିବା ଖେଳିବାକୁ। କଣ କହିଲ, କୋଉଠି ଖେଳିବା? ଆରେ ଭାଇ, ମୀନାର କ୍ଲାସ ରେ ଆସ।
ପିଲାମାନେ ଆଜି ଆମେ ଖେଳିବା ନାମ ଅନେକ
ଅକ୍ଷର ଏକ।
ସାପାସ, ଆଜି ମୁଁ ତମମାନଙ୍କୁ ଗୋଟେ ଅକ୍ଷର ଦେବି, ଆଉ ସେଇ ଅକ୍ଷରରୁ ତମେମାନେ ମତେ କୌଣସି ବ୍ୟକ୍ତି, ପଶୁ, ବସ୍ତୁ କିମ୍ବା ଜାଗାର ନାଁ କହିବ। ଠିକ ଅଛି?
ଠିକ ଅଛି ଦିଦି।
ତାହେଲେ ଆଜିର ଅକ୍ଷର ହେଲା କ। ପ୍ରଥମେ କୁହ, କରେ କୌଣସି ବିଖ୍ୟାତ ଲୋକଙ୍କ ନାଁ।
ମୁଁ କହିବି ଦିଦି।
ହଁ ଦୀପୁ କହ।
କିଶୋର କୁମାର।
ସାପାସ ଦୀପୁ। ଆଉ କିଶୋର କୁମାର କିଏ ଥିଲେ?
ଭାରତର ଜଣେ ପ୍ରସିଦ୍ଧ ଗାୟକ।
ପୁରା ପୁରି ଠିକ
ଦିଦି। ଦିଦି, ମତେ ତ କିଶୋର କୁମାରଙ୍କର ସେଇ ଗୀତଟା ସବୁଠୁ ଭଲ ଲାଗେ।
ପଗ ଘୁଙ୍ଗୁରୁ ବନ୍ଧ ମୀର ନାଚିଥି ତିନ 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 ତିନ।
ଜାଣିଛ ପିଲାମାନେ, କିଶୋର କୁମାର ଖାଲି ଜଣେ ଗାୟକ ନଥିଲେ, ବରଂ ସେ ଜଣେ ସଙ୍ଗୀତକାର, ଅଭିନେତା ଆଉ ନିର୍ଦ୍ଦେଶକ ବି ଥିଲେ। ଆଚ୍ଛା ପିଲାମାନେ, ଏବେ କ ଅକ୍ଷର ଥିବା କୌଣସି ପ୍ରାଣୀର ନାଁ କୁହ।
କଇଁଛ।
ସାବାସ କ୍ରିଷ୍ଣା। ଏବେ କ ରେ ଆରମ୍ଭ ହେଉଥିବା କୌଣସି ବସ୍ତୁ।
କଲମ।
ସାବାସ। କଲମ ମାନେ ପେନ୍ ବା ପେନସିଲ। ଆଉ କୁହାଯାଏ କଲମ ତରବାରୀଠୁ ବି ବେଶୀ ଶକ୍ତିଶାଳୀ, ମାନେ ତମେ ଲେଖିଥିବା ଲେଖା ସମାଜରେ ପରିବର୍ତ୍ତନ ଆଣିପାରେ। ଏବେ କୁହ, କ ରେ ଆରମ୍ଭ ହେଉଥିବା କୌଣସି ଜାଗାର ନାଁ।
କନ୍ୟାକୁମାରୀ।
ସାବାସ ମୀନା। ଆଉ କନ୍ୟାକୁମାରୀ ଭାରତର କୋଉ ରାଜ୍ୟରେ ଅଛି?
ତାମିଲନାଡୁରେ।
ସାବାସ। ତାହେଲେ ମଜା ଲାଗିଲା ପିଲାମାନେ?
ବହୁତ ମଜା ଆସିଲା।
ତେବେ ଆପଣଙ୍କୁ ଭାରି ମଜା ଆସିଲା ନା? ପୁଣି ଦେଖା ହବ ଗୋଟେ ନୂଆ କାହାଣୀ, ଗୀତ ଆଉ ନୂଆ ଖେଳ ସଙ୍ଗେ। ଆଉ ସେ ପର୍ଯ୍ୟନ୍ତ ମୀନାକୁ ଭୁଲିବେନି।
ସାଙ୍ଗମାନେ, ତମେ ଏମିତି ଆମମାନଙ୍କୁ ଶୁଣିଥିବ, ତମମାନଙ୍କର ମନୋରଞ୍ଜନ ସହିତ କିଛି ନୂଆ ନୂଆ କଥା ଶିଖିବାକୁ ମିଳିବ। ମୁଁ ପୁଣି ମୋର ସାଙ୍ଗ ସୁମି, ରାନୁ, ଦୀପୁ, ରାଜୁ ଆଉ ମୋର କୌତିକିଆ ଶୁଆ ମିଟୁକୁ ନେଇ ତମମାନଙ୍କ ପାଖରେ ହାଜର ହେବି। ତାହେଲେ ସାଙ୍ଗମାନେ, ତମର ପ୍ରିୟ କାର୍ଯ୍ୟକ୍ରମ ମୀନାର ଦୁନିଆକୁ ଶୁଣିବାକୁ ଜମା ବି ଭୁଲିବନି।
ଇଂରାଜୀ ହଉ ବା ଗୀତ, ସାହିତ୍ୟ ଅବା ଗଣିତ, ପ୍ରଶ୍ନ ହେଉ ଯେତେ କଠିନ, ମୀନା କରେ ସମାଧାନ ପଢି ପଢା।